ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। 19ତମ ରୋଜଗାର ମେଳାରେ ଆଜି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଆଭାସୀ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀ ଉପରେ ଭରସା କରୁଛି। ନାଗରିକଙ୍କ ଜୀବନଧାରଣର ସହଜତା ତଥା ଉନ୍ନତି ଦିଗରେ ସରକାରୀ ଚାକିରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦୁନିଆ ଭାରତ କେ ୟୁବାଓ ଔର ଭାରତ କି ଟେକ୍ନୋଲୋଜିକାଲ ପ୍ରୋଗ୍ରେସ କୁ ଲେକର ବହୁତ ଉତ୍ସାହିତ ହେ। ଆଜ ଦୁନିଆ ଭାରତ କି ବିକାଶ ଯାତ୍ରା କା ହିସ୍ସା ବନ୍ନା ଚାହତି ହେ। ଭାରତ ଭି ଦୁନିଆ କେ ଅଲଗ ଅଲଗ ଦେଶ କେ ସାଥ ପାର୍ଟନରସିପ କର ରହା ହେ। ଇସକା ଉଦ୍ଦେଶ୍ୟ ୟହି ହେ କି ଭାରତ କେ ୟୁବାଓ କୋ ଅବସର ମିଲେ, ରୋଜଗାର ମିଲେ, ଉନକା ସାମର୍ଥ୍ୟ ଖିଲ ଉଠେ। ସାଥ ସାଥ ମୈଁ ଚାହତା ହୁଁ ମେରେ ଦେଶ କେ ନୌଜବାନୋ କୋ ଗ୍ଲୋବାଲ ଏକ୍ସପୋଜର ଭି ମିଲେ।
ଶ୍ରୀ ମୋଦି କହିଛନ୍ତି, ଭାରତୀୟମାନେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି କାର୍ଯ୍ୟ କରୁଛନ୍ତି ଏବଂ ଏଥିଲାଗି ବିଭିନ୍ନ କ୍ଷେତ୍ରରେ ଦେଶ ନିବେଶ କରୁଛି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଆୟୋଜିତ ରୋଜଗାର ମେଳାରେ ଭାରତୀୟ ରେଳ ବିଭାଗରେ 26 ଜଣ ଓ ଡାକ ବିଭାଗରେ 16 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସରେ ପୁନଃ ଗଣତି ମଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଆସନ୍ତା ସପ୍ତାହରୁ 36 ନିଯୋଗ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଆଜି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମଧ୍ୟାହ୍ନ ଧୂପ ନୀତି ପରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର କମିଟିର ପ୍ରାଧିକୃତ ସଦସ୍ୟ, ଭଣ୍ଡାର ମେକଅପ୍ ଓ ଅନ୍ୟାନ୍ୟ ଅଧିକାରୀମାନେ ଗଣତି କାର୍ଯ୍ୟରେ ସାମିଲ ରହିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗଣତି ମଣତି ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
ମହାପ୍ରଭୁଙ୍କର ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆମେ ଯେହେତୁ ପ୍ରସ୍ତୁତି ଆରମ୍ଭ କରିଛେ ଏବଂ ରତ୍ନଭଣ୍ଡାର ଗଣତି ପର୍ଯ୍ୟାୟ ମଧ୍ୟ ନିଶ୍ଚିତ ଭାବରେ ସମୟ ସାପେକ୍ଷ ଏବଂ କଷ୍ଟ ସାପେକ୍ଷ, ତେଣୁ ଗଜପତି ମହାରାଜଙ୍କର ପରାମର୍ଶ ନେଇଛୁ ଆମେ ଏବଂ ବାକି ସମସ୍ତ ଷ୍ଟେକହୋଲ୍ଡର୍ସ ମାନଙ୍କ ପରାମର୍ଶ ନେଲା ପରେ ଆମେ ଏହି ନିଷ୍ପତ୍ତି କରିଛୁ। ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଜୁନ୍ ମାସରେ ପୁଣି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଏହି ଗଣତି ପ୍ରକ୍ରିୟା କରିବୁ। ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଏବଂ ନିର୍ଭୁଲ ଭାବରେ ଆମେ ଏହି ପ୍ରକ୍ରିୟା କରୁଛୁ।
ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜୁନ୍ 15 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦପଡ଼ା, ଝାଡ଼ୁଆପଡ଼ା ଭଳି ଜନଗହଳି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ବ୍ୟବସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପୂର୍ବରୁ ରାସ୍ତାଘାଟ ସଫେଇ, ମରାମତି ଏବଂ ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
କଇଁଛମାନଙ୍କର ସୁରକ୍ଷା ଓ ତାଙ୍କ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ମସିହାରୁ ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲପାଏ। ଗଣନାରେ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129ଟି ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। କଇଁଛମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ ରିଡ୍ଲେ ପ୍ରଜାତିର ବିରଳ କଇଁଛ ଦେଖିବାକୁ ମିଳିଥାନ୍ତି। ଗହିରମଥା, ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ କଇଁଛ ଦିବସରେ ତାଙ୍କ ବାର୍ତ୍ତାରେ କହିଛନ୍ତି ପ୍ରକୃତିର ସବୁଠାରୁ ଶାନ୍ତ, ଧୈର୍ଯ୍ୟ, ସହନଶୀଳ ଓ ଦୀର୍ଘାୟୁ ପ୍ରାଣୀମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ। ଅଲିଭ୍ ରିଡ୍ଲେ କଇଁଛଙ୍କ ଆଗମନ ରାଜ୍ୟର ସମୃଦ୍ଧ ପରିବେଶ ଐତିହ୍ୟର ପ୍ରତୀକ। ଏହି ଦୁର୍ଲଭ ସାମୁଦ୍ରିକ ପ୍ରାଣୀଙ୍କର ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସହରର ବିଭିନ୍ନ ୱାର୍ଡରେ 10ଟିରୁ ଊର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଚାଉରିଆଗୁଡ଼ା ସତ୍ସଙ୍ଗ ବିହାର ପରିସରରେ ନୂତନ ସମାଜ ଭବନ ନିର୍ମାଣ, ଘୋରାମୁଣ୍ଡା ପୋଖରୀ, ଗୌଡ଼ସାହି ଗଣେଶ ମଣ୍ଡପର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ ସଭାଗୃହଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ବାବଦରେ ସଚେତନ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକଳା ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ନାଲସା ଜାଗୃତି ଯୋଜନା 2025 ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୋଟ 29ଟି ମାମଲାର ଶୁଣାଣି କରିଛନ୍ତି। 22ଟି ମାମଲାର ତତ୍କାଳ ସମାଧାନ ସହିତ 7ଟିର ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବକୁ ସୁଚାରୁରୂପେ ସମ୍ପାଦନ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ତଥା ଗୁରୁ ନବଦୀପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟ ଗୁରୁ ଯୁଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ 29ତମ ବରିଷ୍ଠ ଆଥ୍ଲେଟିକ୍ ଫେଡେରେସନ୍ କପ୍ରେ ଓଡ଼ିଶାର ଆନିମେସ୍ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନ୍ୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।